श्रीमद्भागवतम दशम स्कंद अष्टाध्याय श्लोक 12। नान्यत्वा पदाम्बुजात् नान्यत्वा पदाम्बुजात् पश्यामि शरणं नृणाम् पश्यामि शरणं नृणाम् बिभ्यतां मृत्यु संसारात् बिभ्यतां मृत्यु संसारात् ईश्वरस्यापवर्गिकात् ईश्वरस्यापवर्गिकात् नान्यत् तव पदाम्बुजात् पश्यामि शरणं नृणाम् बिभ्यतां मृत्यु संसारात् ईश्वरस्यापवर्गिकात् नान्यत्तव पदाम्बुजात् पश्यामि शरणं नृणाम् बिभ्यतां मृत्यु संसारात् ईश्वरस्यापवर्गिकात् नान्यत्तव पदाम्बुजात् पश्यामि शरणं नृणाम् बिभ्यतां मृत्यु संसारात् ईश्वरस्यापवर्गिकात् नान्यत्तव पदाम्बुजात् पश्यामि शरणं नृणाम् बिभ्यतां मृत्यु संसारात् ईश्वरस्यापवर्गिकात् नान्यत्तव पदाम्बुजात् पश्यामि शरणं नृणाम् दिव्यतां संसारात् ईश्वरस्यापवर्गिकात् हरे कृष्ण उपस्थ भक्त सुदन बंद मातृबंद आम आपको आम भागवत कथा को स्वागत जनाऊ जो तीनोट श्लोक भगवान प्रार्थना करती देवी भगवान भगवान स्फूर्ति से आसवान से उपस्थित बेले प्रार्थना कर नान्यत् तब पूर्वश्लोक कृष्ण कृष्ण महाजोगीन विश्वात्मन विश्वभावन प्रपन्ना पाही गोविंद शिशुभेश्चावसीदतिम श्लोक कहते तेणु ये महाजोगी से कहले से यद्यो मथुरार अच्छा कि हस्तिनापुर में रही पारे से कथा में आलोचना करते गत काली तेणु बर्तमान कौन नान्यत तब पदाम्बुजा जदि भगवान कहे से भावर कथा विश्व आचार्य मान सब टीका कौन यदि भगवान चिंता करेंगे जे मोर जो मो प्रपन्न पाही गोविंद मोर शरण कहीं नब अन्य आहुत अच्छा अन्य कैसे कौन अच्छा शरण में जावाई तेणु बर्तमान ये श्लोकटी कौन से ये श्लोकटी कहले कहीं श्लोकटी कहले आचार्य मैंने भाव को प्रकाश करे प्रभु आपण को छड़ा आरण आई शरण्य नुहति एकमात्र आपण ही शरण्य नान्य तब पदान बोला न अन्य आउ कहीं नहांती आपण पाद पद्म बड़ी आउ के शरण योग्य आउ कहीं नहांती नान्य तब पाद पाद तब पदान बोला पाद इतने सुंदर पाद पाद अंबुज रही पद्म बड़ी भगवान पाद पद्म सब किसी भगवान पर सुंदर ये कुंतीदेवी स्तुति करेंगे 80 वर्ष पर भगवान को स्तुति करेंगे श्लोक कही नम पंकज नाभाय नम पंकज माणिने नम पंकज नेत्राय नमस्ते पंकजांग्रे ଭଗବାନ ହେଉଛନ୍ତି ବହୁତ ସୁନ୍ଦର ଏବଂ ସେ ସବୁ ତାଙ୍କୁ ପଦ୍ମ ଭୌତିକ ଜଗତରେ ସବୁଠାରୁ ସୁନ୍ଦର ବସ୍ତୁ ହେଉଛି ପଦ୍ମ, ତା ସହିତ ଆଉ ଅଧିକ କିଛି ଅଧିକ ସୁନ୍ଦର ବସ୍ତୁ କିଛି ନାହିଁ, ସେଥିପାଇଁ ପଦ୍ମ ସହିତ ତୁଳନା କରାଯାଏ ଭଗବାନଙ୍କ ସୌନ୍ଦର୍ଯ୍ୟକୁ। ନମଃ ପଙ୍କଜ ନାଭାୟ ଭଗବାନ ନାଭି, ପଦ୍ମଭଳି ଦେଖିବା ପାଇଁ ସୁନ୍ଦର। ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ମାଳିନୀ, ପଙ୍କଜ ମାଳି ଯେଉଁ ଲଗେଇଛନ୍ତି ମାଳା ପକେଇଛନ୍ତି, ସେ ପଙ୍କଜର ମାଳା ପରିଧାନ ଗ୍ରହଣ କରିଛନ୍ତି। ନମଃ ପଙ୍କଜ ମାଳି, ନମଃ ପଙ୍କଜ ନେତ୍ରାୟ, ଭଗବାନଙ୍କ ନେତ୍ର ମଧ୍ୟ ସେହିଭଳି ଭାବରେ ପଦ୍ମଭଳି। ନମଃ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଗ୍ରେ, ଅଙ୍ଗ୍ରି ପାଦ ପଦ୍ମ, ପଙ୍କଜ ଭଳି ପାଦ ପଦ୍ମଭଳି। ତେଣୁ ଏଠି ସେ କଥା କହୁଛନ୍ତି, ନାନ୍ୟତ ପଦାମ୍ବୁଜା, ସେଇ ପାଦ ପଦ୍ମ କେତେ ସୁନ୍ଦର, ଖାଲି ସୁନ୍ଦର ଦେଖିବା ପାଇଁ ଆଉ କିଛି ଆଶ୍ରୟ ନାହିଁ, ତା ନୁହଁ, ସିଏ ସବୁକିଛି ଆଶ୍ରୟ ପ୍ରଦାନ କରିବ। ନାନ୍ୟତ ପଦାମ୍ବୁଜା ପଶ୍ୟାମି ଶରଣଂ ନୃଣାମ୍, ଅନ୍ୟମାନେ ମୂର୍ଖମାନଙ୍କ କଥା ଛାଡ଼ନ୍ତୁ, ପଶୁମାନଙ୍କ କଥା ଛାଡ଼ନ୍ତୁ, ସେମାନେ ଜାଣିନାହାନ୍ତି କାହାର ଶରଣ ନେବେ, କିନ୍ତୁ ଅନ୍ୟତ ପକ୍ଷେ ମନୁଷ୍ୟମାନଙ୍କ ପାଇଁ ମନୁଷ୍ୟମାନଙ୍କର ବୁଦ୍ଧି ଦେଇଛନ୍ତି ଭଗବାନ, ଗୋଟେ ଉନ୍ନତ ଚେତନା ଦେଇଛନ୍ତି, ଏହି ଚେତନାକୁ ଭଗବାନ ସେଥିପାଇଁ ଭାଗବତ ଏକାଦଶ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପ୍ରକାର ସୃଷ୍ଟି ହେଉଛି, ଏକ ଦୁଇ ତ୍ରି ଚତୁଷ୍ପାଦ ବହୁପାଦ ତଥାପଦ ବଭୟ ଅଛନ୍ତି ପୁରା ସୃଷ୍ଟା ତାସାମ୍ୟ ପୌରୁଷି ପୁରା, ଏ କଥାଟି ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ସୃଷ୍ଟି କରୁଛନ୍ତି, ବିଭିନ୍ନ ପ୍ରକାର ଜୀବ ସୃଷ୍ଟି କରୁଛନ୍ତି, କାହାର ଏକ ପାଦ ବା ଏକ ଖୁରା, କାହାର ଦୁଇ ଖୁରା ବା ଦୁଇଟି ପାଦ, କାହାର ବହୁପାଦ ରହିଛି ତଥା ପାଦ, ଏଇଭଳି ଭାବରେ ବହୁଭୟ ଅଛନ୍ତି ପୁରା ସୃଷ୍ଟା, 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କରିଥିଲେ ଭଗବାନ, କିନ୍ତୁ ସେଥିରେ ଭଗବାନ କହିଲେ ତାସାମେ ପୌରୁଷି ପ୍ରିୟା, ପୁରୁଷ ବା ଯେଉଁ ମନୁଷ୍ୟ ଯେଉଁ ଜନ୍ମ ସୃଷ୍ଟି କଲେ, ମନୁଷ୍ୟ ଲୋକକୁ ସୃଷ୍ଟି କଲେ, ସେମାନେ ଭଗବାନଙ୍କ ପ୍ରିୟ, ତାସାମେ ପୌରୁଷି ପ୍ରିୟା, କାହିଁକି ନାହିଁ, ମନୁଷ୍ୟ ଜନ୍ମରେ ଆମେ ସର୍ବୋଚ୍ଚ ସିଦ୍ଧି ଲାଭ କରିପାରିବା, ଅନ୍ୟ କୌଣସି ଜନ୍ମରେ ସିଦ୍ଧି ଲାଭ କରିପାରିବା ନାହିଁ, ଏମିତିକି ଦେବଜନୀ ମଧ୍ୟ ସୁଲଭ ନୁହଁ ଏଇ ଭଗବାନ ପ୍ରାପ୍ତ ହେବା ପାଇଁ। ଯେତେ ଆମେ ଶ୍ରୀମଦ ଗୌରବନ୍ଦ ସେମାନେ କହୁଥିଲେ, ଯେଉଁ ଆମେ ଭାବିବା ଦେବତାମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, କିନ୍ତୁ ମନୁଷ୍ୟ ଜନ୍ମ ହିଁ ପ୍ରକୃତରେ ଶ୍ରେଷ୍ଠ ଜନ୍ମ, କାହିଁକି ନା ମନୁଷ୍ୟ ଜନ୍ମରେ ଆମେ ଭଗବାନ ପ୍ରାପ୍ତ ହେବା ପାଇଁ ଆମକୁ ସୁଯୋଗ ମିଳିଛି। ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା କହିଥିଲେ, ସେ କହୁଛନ୍ତି ତାଙ୍କର ସାଙ୍ଗ 5 ବର୍ଷର ବାଳକ, ସିଏ ପ୍ରହ୍ଲାଦ ବସୁ ବହୁତ ବୟସ ହେଇନାହିଁ, 5 ବର୍ଷର ବାଳକ, ସିଏ ତାଙ୍କର ସାଙ୍ଗ ବାଳନ ମଧ୍ୟ ସେଇ 5 ବର୍ଷର, ସେମାନେ ମଧ୍ୟ ବେଶୀ ଅଧିକା ବୟସ ନୁହଁ, ସେ ପାଖାପାଖି ସେଇ ବୟସ। ପିଲାମାନେ ସାଧାରଣତଃ ଯେତେବେଳେ ସମୟ ମିଳେ ସ୍କୁଲରେ ବା ଯେକୌଣସି ସମୟରେ ଯେତେବେଳେ ସମୟ ମିଳିବ ସାଙ୍ଗେ ସାଙ୍ଗେ ଖେଳିବା ପାଇଁ ପଳେଇବେ, ପାଠ ପଢ଼ିବା ପାଇଁ ଚାହିଁବେ ନାହିଁ। ତେଣୁ ତାଙ୍କର ଯେଉଁ ପାଠ ପଢ଼ୁଥିଲେ ତାଙ୍କର ଗୁରୁ ଥିଲେ ଷଣ୍ଢ ଏବଂ ଅମର୍କ, କୌଣସି କାରଣରୁ ସେ ବାହାରକୁ ପଳେଇ ଯାଇଛନ୍ତି ବା ଅନ୍ୟ କିଛି ରହିଛି ଖାଇବା ପାଇଁ ସମୟ ହେଲା ଏସବୁ, ସାଙ୍ଗେ ସାଙ୍ଗେ ପିଲାମାନେ ଦୌଡ଼ିବେ ଖେଳିବା ପାଇଁ। ପ୍ରହ୍ଲାଦ ମଧ୍ୟ କହିବେ, ପ୍ରହ୍ଲାଦ ତମେ ଆସିଲେ ଟିକେ ଖେଳିବା ମିଶିକିରି, ପ୍ରହ୍ଲାଦ ଆମେ କହିବେ ଦେଖ ପିଲାମାନେ କୁମାର ଆଚାର୍ଯ୍ୟ ପ୍ରାଜ୍ଞ, ଏ ଯେଉଁ 5 ବର୍ଷ ଏ କୁମାର ବୟସ, 5 ରୁ 10 ହେଉଛି ଏ 6 ରୁ 10 ପଗଣ୍ଡ ବୟସ, 5 ବର୍ଷ ପର୍ଯ୍ୟନ୍ତ କୁମାର ବୟସ, ତେଣୁ ଏଇ ଯେଉଁ ପ୍ରାଜ୍ଞ ବା ଶିକ୍ଷା ଇତ୍ୟାଦି ଯାହା କରିବା କଥା ଏଇ କୁମାର ବୟସରୁ କରିବା କଥା। କୁମାର ଆଚାର୍ଯ୍ୟ ପ୍ରାଜ୍ଞ ଧର୍ମାନ୍ ଭାଗବତା ନିୟ, ପ୍ରାଜ୍ଞ କହିଲେ ବିଭିନ୍ନ ପ୍ରକାର ଜ୍ଞାନ ଅଛି, କେଉଁ ଜ୍ଞାନ ନା ଭାଗବତ ଧର୍ମ, ଧର୍ମାନ୍ ଭାଗବତା ନିୟ, ଭାଗବତ ଧର୍ମ ଏଭଳି ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ମୃତ୍ୟୁ ବେଡ଼ରେ ପଡ଼ିଥିବା ବ୍ୟକ୍ତି ପର୍ଯ୍ୟନ୍ତ ଏ ଭାଗବତ କରି ଧର୍ମ ଆଚରଣ କରିପାରିବେ, ଏଭଳି ଭାଗବତ ଧର୍ମ ଅହେତୁକି ଅପ୍ରତିହତା, ଆର କୌଣସି ହେତୁ ନାହିଁ କି କୌଣସି ସମୟରେ ତାକୁ ବାଧା ଦିଆଯାଇପାରିବ ନାହିଁ ଏ ଭାଗବତ ଧର୍ମ। ତେଣୁ ପ୍ରହ୍ଲାଦ କହୁଛନ୍ତି କୁମାର ଆଚରିତ ପ୍ରାଜ୍ଞ ଧର୍ମାନ୍ ଭାଗବତ ନିୟ, କ'ଣ ଦୁର୍ଲଭମ ମାନୁଷ ଜନ୍ମ, ଇହ କହିଲେ ପୃଥିବୀ ପୃଷ୍ଠରେ ମନୁଷ୍ୟ ଜନ୍ମ ମିଳିଛି ମାନେ ବହୁତ ଉନ୍ନତ ଆମକୁ ଗୋଟେ ସୁଯୋଗ ମିଳିଛି, ବହୁତ ସୁନ୍ଦର ସୁଯୋଗ ଆମକୁ ମିଳିଛି। ଧର୍ମାନ୍ ଭାଗବତ ନିହ ଦୁର୍ଲଭମ ମାନୁଷ ଜନ୍ମ, ମନୁଷ୍ୟ ଜନ୍ମ ଏତେ ସହଜରେ ଜଣେ ପ୍ରାପ୍ତ ହେଇନାହିଁ, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତଥାପି ଅଧୁର୍ବମ ଅର୍ଥଦମ, ଜଣେ ଯଦି କହିବ ଠିକ୍ ଅଛି, ପିଲାମାନେ କହିବେ ଠିକ୍ ଅଛି ଆମେ ଜନ୍ମ ମନୁଷ୍ୟ ଜନ୍ମ ପାଇଛି, ଟିକେ ବଡ଼ ହେଲେ ଇଏ କରିବା, ଭାଗବତ ଧର୍ମ ଆଚରଣ କରେ, ନା ନା ଅଧ୍ରୁବମ୍, କେତେବେଳେ ଆମର ଜୀବନ ଚାଲିଯିବ ଆମେ କହିପାରିବା ନାହିଁ, କିନ୍ତୁ ଅର୍ଥଦମ୍, ମନୁଷ୍ୟ ଜନ୍ମ ହିଁ ଅର୍ଥ ପ୍ରଦାନ କରିବ, ପରମାର୍ଥକୁ ପ୍ରଦାନ କରିପାରିବ। ଉନ୍ନତ ଯେଉଁ ଜ୍ୱନି ସବୁ ରହିଛି, ଦେବଜ୍ୱନି ଇତ୍ୟାଦି, ସେଥିରେ ଏତେ ସବୁ ରହିଛି, ଯେଉଁ ରହିଛି ଏତେ ଭୋଗ ରହିଛି, ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନ ତୟା ବହୁତ ଚେତସାଂ ବ୍ୟବସାୟ ବୃଦ୍ଧି ସମାଧାନ ବି ଦିଅନ୍ତେ। ଏଥି ସେ ଭଗବାନ ଭଜନ କରିବା ପାଇଁ ସେ ବୁଦ୍ଧି ଆସିବ ନାହିଁ, ବା ଏତେ ସ୍ଥିରତା ଆସିବ ନାହିଁ, ମନ ସବୁବେଳେ ଚଞ୍ଚଳ ରହିବ, କାରଣ ବହୁତ ବହୁତ ପ୍ରକାର ଉପଭୋଗ ସେଠି ରହିଛି। ସେଥିପାଇଁ ଖଟଙ୍ଗ ମହାରାଜ ସ୍ୱର୍ଗଲୋକରୁ ଆସିଲେ, ପୃଥିବୀ ପୃଷ୍ଠକୁ ଆସିଲେ, ତାଙ୍କର ମାତ୍ର ଗୋଟିଏ ମୁହୂର୍ତ୍ତ ଥିଲା, ଭାଗବତ ଆରମ୍ଭରେ ସେକଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ତାଙ୍କର ମାତ୍ର ଗୋଟିଏ ମୁହୂର୍ତ୍ତ ଥିଲା, କିନ୍ତୁ ସେ ସବୁକିଛି ତ୍ୟାଗ କରିକିରି ପଳାଇ ଆସିଲେ, ସ୍ୱର୍ଗଲୋକ ରହିଲେ ନାହିଁ। ଏତେ ପ୍ରକାର ସୁଯୋଗ ରହିଛି ସ୍ୱର୍ଗଲୋକ ଯିବା ପାଇଁ, ସମସ୍ତେ ଚେଷ୍ଟା କରୁଛନ୍ତି ବେଦବିତ୍ ମାନେ, ଏସବୁ ଭାବରେ କର୍ମକାଣ୍ଡିଆ ଧାରିଆ ଯେଉଁମାନେ ଗ୍ରହଣ କରୁଛନ୍ତି ଯାଜ୍ଞିକ ବ୍ରାହ୍ମଣ ମାନେ ସବୁ, କିନ୍ତୁ ସେ ସ୍ୱର୍ଗଲୋକରେ ରହିଲେ ନାହିଁ, ପଳାଇ ଆସିଲେ ପୃଥିବୀ ପୃଷ୍ଠକୁ, କାରଣ ଏଇଠି ଆମକୁ ସୁଯୋଗ ମିଳିଛି ପୃଥିବୀ ପୃଷ୍ଠରେ। ତେଣୁ ଏ କଥା କହିଲେ ଅର୍ଥଦମ୍, ଅର୍ଥଦମ୍ କହିଲେ ଏ ଆମକୁ ପରମାର୍ଥ ପ୍ରଦାନ କରିପାରିବ, କୃଷ୍ଣ ପ୍ରେମ ପ୍ରଦାନ କରିପାରିବ ମନୁଷ୍ୟ ଜନ୍ମ। ସେଥିପାଇଁ ମନୁଷ୍ୟ ଜନ୍ମ ବହୁତ ଦୁର୍ଲଭ, ବା ବହୁତ ଇଏ ହେଉଛି, ବହୁତ ସୁଯୋଗ ଆମକୁ ବଡ଼ ସୁଯୋଗ ମିଳିଛି। ଭଗବାନ ଭାଗବତ ମାନେ କହିଲେ ଏକାଦଶ ସ୍କନ୍ଦ 20 ଅଧ୍ୟାୟରେ ଧ୍ରୁବ ଉଦ୍ଧବ କହୁଛନ୍ତି ଯେ ନୃଦେହମ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରଭମ ସୁକଳ୍ପମ ଗୁରୁକର୍ଣ୍ଣଧାରମ ମୟାନ କୋଳିଲେ ନବସ୍ୱତରିତ କୁମାନ ଭାବି ନ ତରେ ସ୍ୱାତ୍ମହା। ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଇଛନ୍ତି, ମନୁଷ୍ୟ ଜନ୍ମରେ କେତେ ମହାନ ତାହା ବୁଝିପାରନ୍ତି ନାହିଁ। ନୃଦେହମ ମାଧ୍ୟମ ସୁଲଭମ, ଏଇଟା ଗୋଟିଏ ଗୋଟିଏ ଜନ ପାର ହେଲା ପରେ ପ୍ରାପ୍ତ ହୋଇଯାଉଛି, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, କିନ୍ତୁ ସୁଦୁର୍ଲଭ, ବହୁତ ଜନ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭ ପ୍ରବମ ସୁକଳ୍ପମ, ଇଏ ଗୋଟେ ପ୍ରଭ, ମନୁଷ୍ୟ ଶରୀର ଗୋଟେ ହେଉଛି ପ୍ରଭ ବା ନୌକା ଭଳି। ଏ ନୌକାରେ ଯେମିତି ଭବସାଗର ପାର ହେବା ପାଇଁ ଗୋଟେ ନୌକା ଦରକାର, ତେଣୁ ଇଏ ଗୋଟେ ପ୍ରବମ ସୁକଳ୍ପମ, ବହୁତ ସୁନ୍ଦର ନୌକା ଆମକୁ ପ୍ରାପ୍ତ ହୋଇଛେ। ଆମର ଗୋଟେ ରହିଥିଲା ଟାଇଟାନିକ ଗୋଟେ ନୌକା ଗୋଟେ ହେଇଥିଲା, ଯେଉଁ ଜାହାଜ ହେଇଥିଲା, ସମସ୍ତେ ଭାବୁଥିଲେ ଜାହାଜ ବୁଡ଼ିବ ନାହିଁ, ବହୁତ ଲୋକ ବହୁତ VIP ସବୁ ବୁକ୍ କରିଥିଲେ ସେଠି ଯିବା ପାଇଁ ସବୁ, କିନ୍ତୁ ଏଭଳି ବ୍ୟବସ୍ଥା ହେଲା ଟାଇଟାନିକ ମଧ୍ୟ ବୁଡ଼ିଗଲା ଜାହାଜ। କିନ୍ତୁ ଇଏ ମନୁଷ୍ୟ ଶରୀର ଗୋଟେ ଏଭଳି ଜାହାଜ ବା ନୌକା, ଯେଉଁ ନୌକାରେ ଆମେ ଚାହିଁଲେ ପାର ହୋଇଯିବା, ଭବସାଗରରୁ ପାର ହୋଇଯିବା, ନହେଲେ ବୁଡ଼ିକି ରହିବା, ବୁଡ଼ିଯିବା, ଠିକ୍ ଭାବରେ ଯଦି ବ୍ୟବହାର ନ କରିଯିବ ତାହେଲେ ବୁଡ଼ିଯିବା। ମନୁଷ୍ୟ ନୃଦେହମ ଆଦମ ସୁଲଭମ ସୁଦୁର୍ଲଭମ ପ୍ରବମ ସୁକଳ୍ପ ଗୁରୁକର୍ଣ୍ଣ ଧାରମ, ଏ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହୋଇଛେ ମାନେ ଏଥିରେ ଜଣେ ଗୁରୁକୁ କର୍ଣ୍ଣଧାର ହିସାବରେ ରଖିବା, ଗୁରୁକୁ ଗ୍ରହଣ କରିବା, ସେ ଆମକୁ ବାଟ ବତେଇବେ, କ୍ୟାପ୍ଟେନ୍, ସେ ବଟେଇବେ କେଉଁପଟେ ଯିବାକୁ ପଡ଼ିବ। ଗୁରୁକର୍ଣ୍ଣଧାର ମୟାନ କୋଳେନ ନବସ୍ୱତରିତମ, ଏ ଯେଉଁ କଥା ସବୁ ଏଠି ଶୁଣୁଛୁ ଶୁଣୁଛେ ଶାସ୍ତ୍ରରେ ଭଗବାନ କହୁଛନ୍ତି, ଭାଗବତ ଯେଉଁ ମହାନ ମାନେ ଜନ ମାନେ ମହାଜନ ମାନେ କହୁଛନ୍ତି, ଶାସ୍ତ୍ର ସାଧୁ ଶାସ୍ତ୍ର ଗୁରୁ ମାନେ ସବୁ କହୁଛନ୍ତି, ଅନୁକୂଳ ବାୟୁ ଏସବୁକୁ ମୟାନୁକୂଳେନ ନବସ୍ୱତରିତମ, ଏସବୁକୁ ସୁଯୋଗ ନ ନେଇକିରି ଯଦି ଜଣେ ପାର ହୋଇପାରିଲା ନାହିଁ ଭବାବ୍ଧି ଭବସାଗରକୁ, ତାହେଲେ କୁମା ଭବାବ୍ଧି ନଥିଲେ ସ ଆତ୍ମହା, ସେ ନିଜେ ନିଜର ହତ୍ୟାକାରୀ। ଆଉ କ'ଣ କହିବା, ପ୍ରଭୁବା ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଭଗବାନ ଯେତେବେଳେ ଶ୍ଳୋକଟି କହୁଛନ୍ତି ବହୁତ ମନ ଦୁଃଖରେ କହୁଛନ୍ତି, କାହିଁକି କିଭଳି ମନ ଦୁଃଖ ନା, ଜଣେ ଯଦି ମନେକର ଗୋଟେ ବହୁତ ଦରିଦ୍ର ବ୍ୟକ୍ତି ଖାଇବାକୁ ପାଉନାହିଁ, ତାକୁ ଯଦି ଜଣେ ବହୁତ ଧନୀ ବ୍ୟକ୍ତି ତାକୁ ଗୋଟେ ଦେବ, କ'ଣ ଯେଉଁ ରହିଛି ଚିନ୍ତାମଣି ପ୍ରସ୍ତର ଗୋଟେ ଦେଇଦେବ, ବା ସ୍ପର୍ଶମଣି ଦେଇଦେବ, ଯେଉଁ ମଣିକୁ ଛୁଇଁଦେଲେ ରୁଆକୁ ଛୁଇଁଦେଲେ ସୁନା ହୋଇଯିବ, କିନ୍ତୁ ସେ ବ୍ୟକ୍ତି ଜଣକ ତାହାର ବ୍ୟବହାର ନ ଜାଣିକି ତାକୁ ଫିଙ୍ଗିଦେବ, ଯଦି ଯେଉଁଭଳି ଭାବରେ ସେ ଧନୀ ବ୍ୟକ୍ତିର ମନ ଦୁଃଖ ହେବ, ସେହିଭଳି ଭାବରେ ଭଗବାନ ଏଇ ଏଇ ଭାବରେ କହୁଛନ୍ତି ଏ ଶ୍ଳୋକଟି। ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହୋଇଛେ ମାନେ ମନୁଷ୍ୟ ଜନ୍ମରେ ଆମେ ଅପବର୍ଗିକା ଆସି ପରେ ଆସିବ କହୁଛନ୍ତି, ଅପବର୍ଗିକା ଏ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ से नान्यत्तव पदाम्बुजात् पश्यामि शरणं गुणान्। मनुष्य मानव कर्तव्य होची भगवान पाद पद्म आश्रय नब, किंतु केतेज मनुष्य भगवान पाद पद्म आश्रय नौंती। भगवद गीतार भगवान से कथा आरंभ कहले, भागवतम सुखदेव गोस्वामी आरंभ कहले से कथा सत्कड़ा अनुसंधान लोक भगवान पाद पद्म आश्रय नौ ना से भावुंत आउ कह शरण गले से जन्म सार्थक हो। भागवत भगवद गीतार भगवान कहले मनुष्याणां सहस्रेषु कश्चित् जतति सिद्धये, हजार हजार लोक मैंने जानती ना मनुष्य कथा कहुच्छे अन्न मान कथा कहुना पशुपक्षी कीटपतंग कथा कहुना मनुष्याणां सहस्रेषु हजार हजार मनुष्य आम पृथ्वी एत लोक रही कोटि कोटि लोक रही 2018 जनगणना सतश षाठी कोटी बोली कहुए पखापाखि आहरी बढ़ी जब किंतु आंक भितर केतेज जीवन में सिद्धि लाभ करने चेष्टा कर मनुष्य जन प्राप्त होचे कहार शरण जीवा केतेज चिंता कर जो मैंने केतेज मत चिंता करतता भी सिद्ध है से किसी सिद्धि आरंभ है कि सिद्धि प्राप्त है तेणु जतता भी सिद्धा नाम यही सिद्ध व्यक्ति मान भितर क्वचित मान व्यतीत तत्त खूब क्वचित लोक भगवान को शरण में आश्रय नि भगवान को जानती भगवान शरण जान भगवान जाणिले भगवान को शरण जीवे ना कौन भगवान शरण जीवे भगवान तत्व केतेज जानती जहाँ शरण जीवे तेणु से कथा भागवत में सुखदेव गोस्वामी आरंभ से कथा कहले कारण परीक्षित महाराज जो अभिशापग्रस्त हो गले सात दिन तक आयुष अच्छी श्रृंगी अभिशाप देते पिता स्वामी ऋषि गलार सर्प बेटन करभिशाप देते गोटे सप्ताह भितर तुमको तक्षक दंशन करू तेणु से सब जो खबर पाइले से बहुत आनंद लगला भागवत वर्णना कर साधु मेने से भाविले बहुत भल है सी मत जो अभिशाप देखकर क्रोध आसला ना तांकर एत शक्ति से चाहते मत क्रोध प्रति अभिशाप दे पार कारण तांकर प्रकृति से जो तांकर पिता सर्प बेष्टन करते बड़ गुरुतर अपराध नुह जहाँ कि जड़े ये दंड भोग सात दिन तक्षक दंशन कर सी मत अभिशाप दे पार कि साधु मेने कहुई सी भाविले बहुत भल कला पिलाटा जो कर पांच वर्ष बाड़क सी मत पांच वर्ष थे अभिशाप देदेली 65 वर्ष तेणु सबू राज्य समग्र पृथ्वीर सम्राट थे प्रदान करदे ज्येष्ठ पुत्र चार पुत्र थे ज्येष्ठ पुत्र जन्म जो प्रदान कर पलि आसे गंगा नदी तट को हस्तिनापुर से गंगा नदी तटे तथा राज्य त्याग करके आसिले सुकरताल जो रही आस बसीगले एवं से सब मुनि ऋषि मैंने आँचीगले खबर पाईगले ये भाव रोच बर्तमान सुखदेव परीक्षित महाराज आमरण अनशन नहींगले मृत्यु पर्यंत कौन खाद्य ग्रहण करेंगे ना कि पानी ग्रहण करेंगे ना ये भाव कही आस बसीगले से समय 60,000 मुनि ऋषि मैंने आँचीगले एमती कि व्यासदेवर व्यासदेव से अच्छा नारद मुनि व्यासदेव गुरु नारद मुनि अच्छा बहुत बड़ बड़ ऋषि नाम वर्णना कर ब्रह्मर्षि राजर्षि देवर्षि इत्यादि बहुत प्रख्यात ऋषि मान सब आस पहुँचीगले खबर पाईगले ये हम तेणु से जो पचारे मोर वर्तमान सात दिन आयुष अच्छे मुझे कौन करी से समय मुनि ऋषि मैंने चिंता करें ना कौन एक्जाक्टली करेंगे निर्णय आसपारे ना कौन करेंगे कारण बहुत प्रकार अच्छी भौतिक जगत उद्धार होगा 10 आपवर्गर रास्ता रही आपवर्गिक आसव आपवर्गिका आपवर्ग रास्ता 10 आपवर्ग रास्ता रही सप्तम स्कंद नवम अध्याय प्रहलाद महाराज सुता कहते तेणु सी पचारे मुझ कौन करी मोर कौन कर्तव्य तेणु मुनि ऋषि मैंने चिंता करें कौन करेंगे ये भाव चिंता कर सुखदेव आस पहुँचीगले 16 वर्ष बयस देखा जावकिशोर भि उलग्न कौन से वस्त्र ना शरीर में पचरे छोट पिला धाऊँ स्त्री लोक मैंने धाऊँ भावुं प्रागलटा बोली भक्त को साधारण लोक मैंने बुझीपारे ना उन्नत भक्त स्थित चेतन चर्चा मतलब कह जो रही वैष्णवेर व्यवहार वैष्णव जो रही विज्ञा ना बुझाए वैष्णव जो व्यवहार सब रही विज्ञ व्यक्ति मैंने बुझीपारे ना गोटे अच्छा चैतन्य चर्चा मध्य कथा जाऊ से भावुले पगल व्यक्ति पचपरी धाऊले कि आसी पहुँचीगले से समस्त मुनि ऋषि मैंने व्यासदेव नारद मन छाड़ी अन्य समस्त दंडायमान होगले सम्मान प्रदर्शन कले परीक्षित महाराज सम्मान प्रदर्शन कर गोटे उपयुक्त आसन दे कि व्यासासन दे प्रश्न पचारे प्रथम छंद उन्नीस अध्याय रही गृही अतः पृछामि संसिधि योगिनां परम गुरु पुरुषस्य यत् कार्य मिले मानस सर्वथा तेणु मुझे आप पचारि कौन केमिति मु श्रेष्ठ सिद्धि प्राप्त होगी अतः पृछामि संसिधि योगिनां परम गुरु आप योगी मान श्रेष्ठ गुरु कारण समस्ते आपन सम्मान प्रदर्शन कले पुरुषस्य यत् कार्य मनुष्य कौन कार्य विशेष भाव में म्रियमाणस्य मत मृत्यु संसार कथा कहुच्छी म्रियमाण ये भौतिक जगत हो मृत्यु संसार म्रियमाण समस्त जन्म जात से ही ध्रुव मृत्यु जन जन्म ही मैंने मृत्युवरण कर तेणु म्रियमाणस्य कौन तार कर्तव्य किंग श्रोतव्य प्रथम कहले कौन शुणा कथा किंग श्रोतव्य अथ जाप्यम बा कौन जप करवा कथा स्मर्त किंग सोतव्यम अथ जाप्यम किंग कर्तव्यम निर्भी प्रभु कौन तर कर्तव्य एवं स्मर्तव्यम भजनियम बा गुही जद्वा विपर्यम कौन से स्मरण करे भजन करे कौटा करे ना विपर्यम विपर्यम कह कौटा करने कथा नुह कि सुखदेव गोस्वामी ये आरंभ कले कौटा करवा कथ न सही आरंभ कले कारण समस्त सतकटा अनुसूत भाग को सीटा करना जहाँ करवा कथ से करना मनुष्य जन से कहली सत्यादि राजेन्द्र नृणांग सन्ती सहस्रश अपश्यत आत्मतत्व गृहेशु गृह मे दिना निद्रया हृदय नक्तंग व्यवायन च वावय दिवाचार्य आराधन कुटुंब भरणे नवा ध्यापत्य कड़त्रादिशु आत्मसैन्यु असत्सु अभी तेषा प्रमत निधन पश्यन अभी न पश्यति युटा जोटा करवा कथा नुह से करा बड़ हतभाग्य से माने मनुष्य माने मनुष्य जन प्राप्त होगी सतव्याधिनी राजेन्द्र हजार हजार कथा शुणुंट सतव्याधिनी राजेन्द्र नुणा सन्ती सहस्र हजार हजार कथा शुणुंट अपश्यत आत्मतत्व कि आत्मतत्व विषय में किसी जानुना से मैंने गृहसु गृह मेदिना गृह केवल हिंसा ही करुँच सुना रही जो पंचटी जगह हत्या हो गृह पंच सुना से कार्य ही से कर रात्रि जगह चली जाऊँच निद्रा ना स्त्री संगे दिवाचार दिवस हेल्ले कौट टा रोजगार हम कमी कुटुंब पालन करवा ये चली जाऊँच आत्मतत्व विषय जिज्ञास होना शतकड़ा अनुसूत भाग लोकं तेणु जो मैंने प्रकृत में जिज्ञासा करमने एक बुझे कुंतीदेवी कौन प्रभु नान्य तब पदाम भोजात कौट शरण जीवे से मैंने ना भगवान पाद पद्म आ छड़ा अन्य कौन शरण ना न अन्य आई शरण ना जदि भगवान कहे ना ब्रह्मा शिव ये विभिन्न प्रकार देवादेवी के ना 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 आउ कहीं ना भागवत वर्णना कर द्वितीय स्कंद द्वितीय अध्याय सुखदेव गोस्वामी से कथा कहे जे नही ये अन्य शिव पंथा विषता संस्कृता भी आसदेव भगवती भक्ति योग जत भावे ये श्लोकटी द्वितीय स्कंद द्वितीय अध्याय ये जो प्रथम अध्याय ये जो उत्तर देवे परीक्षित महाराज प्रश्न उत्तर देवे से कहे जोटा करवा कथा नुह लोक मैंने से कथा कर किंतु खूब क्वचित लोक यू करोटा करवा कथा कौन से तस्मात् भारत सर्वात्मा भगवान ईश्वर हरि श्रोतव्य कीर्तितव्यश्च स्मर्तव्यश्चेतभयम जो मैंने मृत्यु को भय दूर हवाप चाहते मृत्यु को पार हवाप चाहते कर्तव्य हूँ यहाँ अन्य किसी उपाय ना तस्मात् भारत तस्मात् ये सिद्धांत प्रदान कले कारण पूर्व सब वर्णना कले लोक मैंने यही भाव में यही भाव सब करा कथ नुह कर ତେଣୁ ସେଥିପାଇଁ ସିଦ୍ଧାନ୍ତ ପ୍ରଦାନ କଲେ ତସ୍ମାତ୍ ଭାରତ ସର୍ବାତ୍ମା, ହେ ଭାରତ, ଭରତ ବଂଶରେ ତୁମେ ଆସୁଛ, ଭାରତ ପ୍ରସିଦ୍ଧ ବଂଶ ତୁମର, ତସ୍ମାତ୍ ଭାରତ ଭଗବାନ ହେଉଛନ୍ତି ସର୍ବାତ୍ମା, ସମସ୍ତଙ୍କର ହୃଦୟରେ ଅଛନ୍ତି, ସେ ସର୍ବାତ୍ମା ରୂପରେ ରହିଛନ୍ତି। ଗତକାଲି ମୋତେ ସେ ଶ୍ରୀକୁଟିଆମ କହୁଥିଲେ ବିଶ୍ୱାତ୍ମନ ସର୍ବାତ୍ମା, ତସ୍ମାତ୍ ଭାରତ ଭଗବାନ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଭଗବାନ, ସେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସବୁକିଛି କରିପାରିବେ, ସେ ସବୁକିଛି ତାଙ୍କର ଐଶ୍ୱର୍ଯ୍ୟପୂର୍ଣ୍ଣ ମାତ୍ରାରେ ଅଛି, ଆଉ କାହା ପାଖରେ ଏସବୁ ନାହିଁ। କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଆଉ କିଏ ନୁହନ୍ତି ଭଗବାନ, ଏମିତିକି ଅନ୍ୟ ଅବତାରମାନେ ମଧ୍ୟ ପୂର୍ଣ୍ଣ ନୁହନ୍ତି, ସେମାନେ ମଧ୍ୟ ଅପୂର୍ଣ୍ଣ, କୃଷ୍ଣ ହିଁ ଏକମାତ୍ର ପୂର୍ଣ୍ଣ ବସ୍ତୁ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ସମସ୍ତଙ୍କ ପାଖରେ ସବୁ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ଏ ନିୟନ୍ତ୍ରଣ କରିବା, ଇଏ ଗୋଟେ ଆଉ ଗୋଟେ ଅଲଗା ଜିନିଷ। ସବୁ ପ୍ରକାର ଐଶ୍ୱର୍ଯ୍ୟ ଅଛି, ଐଶ୍ୱର୍ଯ୍ୟ ସେ ସମଗ୍ର ସେ ବୀର୍ଯ୍ୟ ସେ ଦଶ ଶାସ୍ତ୍ରୀୟ ଜ୍ଞାନ ବୈରାଗ୍ୟ, ଏ ଛଅଟି ଐଶ୍ୱର୍ଯ୍ୟ, ଏତେ ଧନ ରହିଛି, ବୈରାଗ୍ୟ ଯଶ ସୌନ୍ଦର୍ଯ୍ୟ ଜ୍ଞାନ ଶକ୍ତି, ଏ ଛଅଟି ଐଶ୍ୱର୍ଯ୍ୟ, କିନ୍ତୁ ଥିଲେ କ'ଣ ହେବ, ଯଦି ନିୟନ୍ତ୍ରଣ କ୍ଷମତା ନାହିଁ ତାହେଲେ ସେ ନିୟନ୍ତ୍ରଣକାରୀ ନୁହଁ, ସେ ଈଶ୍ୱର ନୁହନ୍ତି, କିନ୍ତୁ ଭଗବାନ ଖାଲି ଭଗବାନ ନୁହନ୍ତି, ସେ ଈଶ୍ୱର, ସବୁକିଛି ନିୟନ୍ତ୍ରଣ କରିବେ, ସବୁକିଛି, ଏମିତି କିଛି ନାହିଁ ଗୋଟେ ନିୟନ୍ତ୍ରଣ ବାହାରେ ଭଗବାନଙ୍କର ବର୍ଣ୍ଣନା କରାଯାଇଛି। ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି, ମୁଁ ହେଉଛି ଉପଦେଷ୍ଟା ହନୁମନ୍ତା ଚ, ଭଗବାନ ହେଉଛନ୍ତି ହନୁମନ୍ତା, ସିଏ ଯଦି ଅନୁମତି ନ ଦେବେ ଘାସ ପତ୍ରଟି ମଧ୍ୟ ହଲିପାରିବ ନାହିଁ, ହନୁମନ୍ତା ସିଏ ସବୁକିଛି ନିୟନ୍ତ୍ରଣକାରୀ, ସବୁକିଛି କଣ୍ଟ୍ରୋଲ କରୁଛନ୍ତି, ସିଏ ନିୟନ୍ତ୍ରଣକାରୀ ଈଶ୍ୱର ପରମ କୃଷ୍ଣ ବ୍ରହ୍ମା ମଧ୍ୟ କହିଲେ ସେଇଟା। ତେଣୁ ଈଶ୍ୱର ହରି, ସେ ହେଉଛନ୍ତି ହରି, ଏ ଶବ୍ଦଟି ଅନେକ ଅର୍ଥ ରହିଛି, ବିଶେଷ ଭାବରେ ଦୁଇଟି ମୁଖ୍ୟ ଅର୍ଥ ରହିଛି ହରିର, କ'ଣ ନା ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତ ଅମଙ୍ଗଳକୁ ସିଏ ହରଣ କରିନିଅନ୍ତି, ଏବଂ ଆମ ଅମଙ୍ଗଳ ମୃତ୍ୟୁଟା ହେଉ ସବୁଠୁ ବଡ଼ ଅମଙ୍ଗଳ, କେହି ଚାହାନ୍ତି ନାହିଁ ମୃତ୍ୟୁ, କିନ୍ତୁ ସିଏ ହରଣ କରିବେ ଭଗବାନ ହରିଙ୍କର ଶରଣରେ ଗଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ, ସବୁ ଅମଙ୍ଗଳ ହରିଦେଲା ପରେ ମଧ୍ୟ ଯଦି ଭଲ ପାଇବାନି ତାଙ୍କୁ, ସେ ଅମଙ୍ଗଳ ଆମର ସବୁ ଦୂର କରୁଛନ୍ତି, ତଥାପି ଆମେ ଘୃଣା କରୁଛୁ, ଏମିତି ବି ଅତି ରହିଛି ଇନ୍ସିଡେଣ୍ଟ ରହିଛି, ଜଣେ ତା'ର ଭଲ ଚାହୁଁଛି କିନ୍ତୁ ତଥାପି ସେ ତାକୁ ଘୃଣା କରୁଛି, ଜାଣିପାରୁନାହିଁ ସେ ତା'ର ପିତେଇଶୀ ବୋଲି ଜାଣିପାରୁନାହିଁ, ସେ ତାକୁ ଘୃଣା କରୁଛି ନା, ପ୍ରେମ ପ୍ରଦାନ କରୁଛନ୍ତି, ପ୍ରେମ ଦେଇକି ତାଙ୍କ ମନକୁ ମଧ୍ୟ ହରଣ କରିବେ, ସେ ପ୍ରେମ ସିଏ ମଧ୍ୟ ତାଙ୍କ ପ୍ରତି ପ୍ରେମ କରିବ, ଏଭଳି ଭାବରେ ଭଗବାନ ପ୍ରେମ ଦିଆ ହରେ ମନ ହରି, ସିଏ ତାଙ୍କ ବିଷୟରେ ଶୁଣିବା କଥା, କୀର୍ତ୍ତନ କରିବା କଥା, ତାଙ୍କର ସ୍ମରଣ କରିବା କଥା, ଏଇ ଯେଉଁ ପ୍ରଥମ ଅଧ୍ୟାୟରେ କହିଲେ, ଦ୍ୱିତୀୟ ଅଧ୍ୟାୟରେ ସେଇଟାକୁ ଆଉ ଥରେ ସେଇଟାକୁ ପୁଣି ଆଉ ଥରେ ରିପିଟ୍ କରି କହିଲେ, ସେଇଟାକୁ ଦୃଢ଼ତା ପାଇଁ ଆଉ ଥରେ କହିଲେ, ସେଇ ପ୍ରସଙ୍ଗରେ ଏକଥା କହିଲେ, ନା ନ ହି ଅତି ଅନ୍ୟ ଶିବ ପନ୍ଥା, ଆଉ କୌଣସି ଉପାୟରେ ଅନ୍ୟ କୌଣସି ଶିବ ପନ୍ଥା ନାହିଁ, କୌଣସି ମଙ୍ଗଳକର ପନ୍ଥା ନାହିଁ, ଅମଙ୍ଗଳ ଜଗତରେ ଆମେ ଆସିଯାଇଛେ, ବିଶଦା ସଂସ୍କୃତା ବିହ, ଏ ସଂସାର ହେଉଛି ସବୁ ପ୍ରକାର ଦୁଃଖାଳୟମ ରହିଛି, ବିଭିନ୍ନ ପ୍ରକାର ଅସୁବିଧା ରହିଛି, ଅମଙ୍ଗଳ ରହିଛି ସବୁ ପ୍ରକାର, ଆଉ ଏଠୁ ଉଦ୍ଧାର ପାଇବା ପାଇଁ ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ, ନହିଁ ଅତି ଅନ୍ୟ ଶିବ ପନ୍ଥା, ବିଶଦା ସଂସ୍କୃତା ବିହ, ଏଇ ସଂସ୍କୃତା ଏଇ ଭୌତିକ ଜନ୍ମ ମୃତ୍ୟୁ ଚକ୍ରରେ ଆମେ ପଡ଼ିଯାଇଛେ, ମୃତ୍ୟୁ ସଂସାରାତ୍ ଆସିବ ଏଇଠି, ଆଉ ପର ଶ୍ଳୋକରେ କହିବେ ମୃତ୍ୟୁ ପର ଲାଇନ୍ରେ କହିବେ, ମୃତ୍ୟୁ ସଂସାର ଏଇଟା, ମୃତ୍ୟୁ ସଂସାର କହିଲେ ଗୋଟେ ସମାସ ଗୋଟେ, ଏଇଟା ଯେଉଁଟା ହେଉଛି କି ସମାସ, ଏଇଟା ଆକ୍ଚୁଆଲି ହେବ କ'ଣ ନା ମୃତ୍ୟୁଗ୍ରସ୍ତ ସଂସାର, କିନ୍ତୁ ଏଇଟା ଗୋଟେ ସମାସ ଗୋଟେ, ମଧ୍ୟପଦଟା ଲୋପ ହେଇଛି, ମୃତ୍ୟୁ ସଂସାର ବୋଲି କୁହାଯାଉଛି, ମୃତ୍ୟୁଗ୍ରସ୍ତ ସଂସାର ଏଇଟା, ଏ ସଂସାର ଯିଏ ଆସେ ମୃତ୍ୟୁ ତାକୁ ଧରିବ, ମୃତ୍ୟୁଗ୍ରସ୍ତ ସଂସାର, କିନ୍ତୁ ମୃତ୍ୟୁ ସଂସାର ଏ ସମାସ ଗୋଟେ ମୃତ୍ୟୁ ସଂସାର, ତେଣୁ ବିଶଦା ସଂସ୍କୃତା ବିହ, ଏ ମୃତ୍ୟୁ ଭୌତିକ ଜଗତରେ ଆସିଯାଇଛି ମାନେ ଜଣେ ମୃତ୍ୟୁବରଣ କରିବ, ଆଉ ଅନ୍ୟ କୌଣସି ମୃତ୍ୟୁରୁ ଉଦ୍ଧାର ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ, ନହିଁ ଅତି ଅନ୍ୟ ଶିବ ପନ୍ଥା ମୃତ୍ୟୁ ସଂସାର ବିଶଦା ସଂସ୍କୃତା ବିହ, ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭାବେ, କ'ଣ ତାର ଶିବ ପନ୍ଥାଟା କ'ଣ ସେଇଟା ନା ବାସୁଦେବ, ବାସୁଦେବଙ୍କ ପୁତ୍ର ବାସୁଦେବ, ବା ଯେ ଶୁଦ୍ଧ ସତ୍ୱ ସ୍ତରରେ ଅଛନ୍ତି ସେ ହେଉଛନ୍ତି ଭଗବାନ, ବାସୁଦେବ ଭଗବତୀ, ତାପରେ ରତି ବାସୁଦେବ ଭକ୍ତିଯୋଗ ଯତ ଭାବେ, ଭଗବାନଙ୍କ ଶରଣରେ ମଧ୍ୟ ବହୁତ ଲୋକ ଯାଉଛନ୍ତି, କି ଯେଉଁମାନେ ସ୍ୱର୍ଗ ବୁଲିବା ପାଇଁ ଚାହୁଁଛନ୍ତି ସେମାନେ ତ ଭଗବାନ ଶରଣ ଯାଉଛନ୍ତି, ସେମାନେ ଭଗବାନ ଶରଣ ନଗଲେ ସେମାନେ ମଧ୍ୟ ଯାଇପାରିବେ ନାହିଁ, ଇଏ କର୍ମ ମିଶ୍ରା ଭକ୍ତି। ଯେଉଁମାନେ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି, ଭୌତିକ ଜଗତରୁ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି, ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ନଗଲେ ଉଦ୍ଧାର ହୋଇପାରିବେ ନାହିଁ, ସେଟା ଜ୍ଞାନ ମିଶ୍ରା ଭକ୍ତି। ଯେଉଁମାନେ କିଛି ଯୋଗ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ନଗଲେ ପ୍ରାପ୍ତ ହୋଇପାରିବେ, ସେଇଟା ଯୋଗ ମିଶ୍ରା ଭକ୍ତି। ବିଭିନ୍ନ ପ୍ରକାର ଭକ୍ତି ରହିଛି, କିନ୍ତୁ ଶୁଦ୍ଧ ଭକ୍ତି ଯେଉଁମାନେ ଆଚରଣ କରିବେ ଏଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ପନ୍ଥା। ନହିଚାନ୍ୟ ଶିବ ପନ୍ଥା, ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ। ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭାବେ, ଭଗବାନ ପ୍ରତି ଯଦି ଏଇଭଳି ଭାବରେ ଭକ୍ତି ଶୁଦ୍ଧ ଭକ୍ତି ଆଚରଣ କରିପାରିବା, ଆଠାରୁ ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। 60,000 ଋଷି ସେଠି ରହିଛନ୍ତି, ଏକଥା ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସମସ୍ତ ମନରେ ପ୍ରଶ୍ନ ଆସିବ କେମିତି କହୁଛନ୍ତି ଆପଣ, ଆଉ କେଉଁ ନାହିଁ ବୋଲି କେମିତି କହୁଛନ୍ତି, ମନରେ ପ୍ରଶ୍ନ ଆସିବ ନା। ସୁଖଦେବ ଗୋସ୍ୱାମୀ ଜାଣୁଛନ୍ତି, ସମସ୍ତଙ୍କ ଅନ୍ତର୍ହୃଦୟ କଥା ଜାଣନ୍ତି ସିଏ। ତେଣୁ ତାପରେ ସେ କଥା କହିଲେ, ଏଇଟା ମୁଁ କହୁନାହିଁ ସୁଖଦେବ ଗୋସ୍ୱାମୀ, ମୁଁ ଏଇଟା କହୁନାହିଁ, ଏଇଟା ବ୍ରହ୍ମା କହିଛନ୍ତି। ବ୍ରହ୍ମା ଭଗବାନ ବ୍ରହ୍ମ କା ସ୍ନେହ, ବ୍ରହ୍ମା ଭଗବାନ କ'ଣ କଲେ, ଭଗବାନ କହିଲେ ବ୍ରହ୍ମାଙ୍କ କଥା କୁହାଯାଉଛି କି, ଭଗବାନ ବ୍ରହ୍ମ କା ସ୍ନେହ, ବ୍ରହ୍ମ କହିଲେ ବେଦ, ବେଦକୁ ପୂର୍ଣ୍ଣ ଭାବରେ ତ୍ରିଡାନୁଖ୍ୟ ମନୀଷା ତିନି ଥର ଅଧ୍ୟୟନ କଲେ, ସମସ୍ତ ବେଦ ଲକ୍ଷ ଲକ୍ଷ ଶ୍ଳୋକ ଅଛି, ତିନି ଥର ପାଠ କଲେ, ଅନୁକ୍ଷା ଅନ୍ୱେଷଣ କଲେ, ଟିକ୍ନିକ୍ କରି ଗବେଷଣା କଲେ, ଦେଖିଲେ ଟିକ୍ନିକ୍ କରିକିରି ଅନୁକ୍ଷା ତଦ୍ୟବ୍ୟସତ୍ କୁଟସ୍ଥୋ, ତାପରେ ଏହି ନିର୍ଣ୍ଣୟରେ ସେ ପହଞ୍ଚିଲେ ଅଧ୍ୟବସତ୍ କୁଟସ୍ଥୋ। କୁଟସ୍ଥୋ କହିଲେ ପୁରା ଡିପ୍ ଆଟେନସନ୍, ଆଉ ଏପଟ ସେପଟ ନାହିଁ, ମନ ଚଞ୍ଚଳ ନାହିଁ, ପୁରା ଡିପ୍ ଆଟେନସନ୍ରେ କୁଟସ୍ଥୋ ଭାବରେ ସେଇଟାକୁ ସେ ନିର୍ଣ୍ଣୟ କଲେ, ତ ଦେବସତ୍ କୁଟସ୍ତୁ ରତିର ଆତ୍ମନ ଯତ ଭାବେ, ଭଗବାନ ଆତ୍ମନ ଭଗବାନ ପ୍ରତି ଯଦି ରତି ଆସିପାରିଲା, ପ୍ରେମ ଆସିପାରିଲା, ସେଇଟା ହେଉଛି ସବୁଠାରୁ ମଙ୍ଗଳକର ପନ୍ଥା, ଅନ୍ୟ କୌଣସି ପନ୍ଥା ନାହିଁ। ସେ ବେଦକୁ ସମସ୍ତ ବେଦକୁ ତିନିଥର ଉଚ୍ଚା ଅଧ୍ୟୟନ କଲେ, ତିନିଥର ବହୁତ ଧ୍ୟାନର ସହିତ ଅଧ୍ୟୟନ କଲେ, ତିନିଥର ଅଧ୍ୟୟନ କରିକିରି ଏଇଟାକୁ ସେ କହିଲେ, ସେ ନିର୍ଣ୍ଣୟ ଦେଇଛନ୍ତି ବ୍ରହ୍ମା। ସେଇଟାକୁ ସୁଖଦେବ ଗୋସ୍ୱାମୀ ଆଉ ଥରେ କହୁଛନ୍ତି ତାଙ୍କ କଥାରେ, ତାଙ୍କ ଭାଷାରେ କହିଲେ, ବ୍ରହ୍ମା ଏଇଟାକୁ ନିର୍ଣ୍ଣୟ କରିଛନ୍ତି କ'ଣ ନା, ତାପରେ ସେଇଥିପାଇଁ ବ୍ରହ୍ମା ଯେଉଁ ନିର୍ଣ୍ଣୟ କରିଛନ୍ତି ସେଇଟାକୁ ସୁଖଦେବ ଗୋସ୍ୱାମୀ ଆଉ ଥରେ ସେଇଟାକୁ ରିପିଟ୍ କଲେ, ଯେଉଁଗୁଡ଼ା ପ୍ରଥମ ଶ୍ଳୋକରେ କହି ପ୍ରଥମ ଅଧ୍ୟାୟରେ କହିଥିଲେ ସେଗୁଡ଼ା ଆଉ ଥରେ କହିଲେ, ତସ୍ମାତ୍ ସର୍ବାତ୍ମନ ରାଜନ୍ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଭଗବାନ ନା, ଯାହା ପ୍ରଥମ ଅଧ୍ୟାୟରେ କହିଥିଲେ ସେଇଟାକୁ ଆଉ ଥରେ କହିଲେ, ଏଇଟାକୁ ତସ୍ମାତ୍ ସେଇ କଥାକୁ ଆଉ ଥରେ କହିଲେ। ତେଣୁ ଯେଉଁମାନେ ଏଇ ଶ୍ଳୋକରେ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ଯେଉଁମାନେ ଭଗବାନ କଥାରେ ରତି ଆସିନାହିଁ, ରତି ଆସି ଭଗବାନ କଥା ଶୁଣିବାରେ ତାଙ୍କ ଏତେ ଆଗ୍ରହ ହେଇନାହିଁ, ଜଷ୍ଟ ଶୁଣୁଛନ୍ତି, ସେମାନେ ଶୁଣିବେ, ଶ୍ରୋତବ୍ୟ ସେମାନେ ଶୁଣିବେ। କିନ୍ତୁ ଯେଉଁମାନଙ୍କର ଭଗବାନ କଥାରେ ଆନନ୍ଦ ଆସିଲାଣି, ସେ ନ ଶୁଣିକି ରହିପାରିବେ ନାହିଁ, ଛଟପଟ ହେବେ ଯେଉଁମାନେ, ତାଙ୍କ ପାଇଁ ସେ ଶୁଣିବେ ନାହିଁ, ସେମାନେ ପାଳନ କରିବେ। ପିବନ୍ତି ଯେ ଭଗବତ ଆତ୍ମନା ସତାମ କଥାମୃତ ଶ୍ରବଣ ପୁଟେଷୁ ସମୃଦ୍ଧମ ପୁନଃ ତେ ବିଷୟ ବିଦୁଷତା ସ୍ୱୟଂ ବ୍ରଜନ୍ତି ତତ୍ଚରଣ ସରୁଭାନ୍ତିକମ୍। ଯେଉଁମାନେ ଜାତରତି ଉଦୟ ହୋଇଯାଇଛି, ଭଗବାନ କଥା ନ ଶୁଣିଲେ ସେମାନେ ବଞ୍ଚିପାରିବେ ନାହିଁ, ଯେଭଳି ମୀନକୁ ପାଣିରୁ କାଢ଼ିଦେଲେ ଯେମିତି ବଞ୍ଚିପାରିବ ନାହିଁ, ସେହିଭଳି ଭାବରେ ସେମାନେ ଏତେ ତାଙ୍କର ଜାତରତି ଆସିଗଲାଣି, ସେମାନେ ଭଗବାନ କଥା ଶୁଣନ୍ତି ନାହିଁ, ସେମାନେ ପାଳନ କରନ୍ତି। ପିବନ୍ତି ଯେ କେମିତି ପାଳନ କରନ୍ତି ନା, ଭଗବତ ଆତ୍ମନ ସତାମ ଭଗବାନ କଥାକୁ କଥାମୃତମ ଏ ଅମୃତ ଅମୃତକୁ ପାନ କରନ୍ତି ସେ, କିଭଳି ନା ଶ୍ରବଣ ପୁଟେଷୁ, ଭଗବାନ ଶ୍ରବଣ ଦେଇଛନ୍ତି, ଦୁଇଟି କର୍ଣ୍ଣ ଦେଇଛନ୍ତି, ଦୁଇଟି କର୍ଣ୍ଣ ଦେଇଛନ୍ତି, କର୍ଣ୍ଣର ସଦୁପଯୋଗ କେଉଁଠି ନା ଭଗବାନ କଥାରେ। ତୃତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଇଏ କଥା ମଧ୍ୟ ମୈତ୍ର ମୁନି ସେ କଥା କହିଲେ, ଏକାନ୍ତ ଲାଭ ବଚସନୁ ପୁଂସା ସୁତ ଏକାନ୍ତ ଶ୍ରେଷ୍ଠ ଲାଭ କ'ଣ ମନୁଷ୍ୟମାନଙ୍କର, ଯେଉଁମାନେ କର୍ଣ୍ଣ ପ୍ରାପ୍ତ ହୋଇଛନ୍ତି, ଯେଉଁମାନେ ବଧିର ବ୍ୟକ୍ତି ତାଙ୍କ କଥା ଛାଡ଼ନ୍ତୁ, ଶୁଣିପାରିବେ ନାହିଁ ଯେଉଁମାନେ ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ କର୍ଣ୍ଣ ପ୍ରାପ୍ତ ହୋଇଛନ୍ତି, ଏକାନ୍ତ ଲାଭ ବଚସନୁ ପୁଂସା ସୁଶୋକ ମୌଳି ଗୁଣବାଦ ମାହୁ, ଭଗବାନଙ୍କର ଗୁଣ ଯେଉଁ ରହିଛି ସେମାନେ ଶ୍ରବଣ କରିବେ। ତୃତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ସେଗୁଡ଼ି ଅଛନ୍ତି, ଯେଉଁମାନେ ଶ୍ରବଣ କର୍ଣ୍ଣ ପାଇଛନ୍ତି, କର୍ଣ୍ଣର ସାର୍ଥକତା ହେଉଛି ଏଇଟା, ଏକାନ୍ତ ଲାଭ, ଅନ୍ୟ କୌଣସି ଲାଭ ନାହିଁ। ଶ୍ରେଷ୍ଠ ଲାଭ ହେଉଛି ଏଇଟା, ଏକାନ୍ତ ଲାଭ ବଚସ୍ୱନ ପୁଂସା ସୁଶ୍ଳୋକ ମୌଳି ଗୁଣମାଦ ମାହୁ ଶ୍ରୁତଶ୍ଚ ବିଦ୍ବଦ୍ଭି ଉପକୃତାୟାମ କଥା ସୁଧାୟାମ ଉପସମ୍ପ୍ରବୟମ। ସୁଧା କଥା ସୁଧାକୁ ପାନ କରିବେ ସେମାନେ, କର୍ଣ୍ଣର ହେଉଛି ସାର୍ଥକତା। ଯେଉଁମାନେ ଶୁଣିପାରୁଛନ୍ତି, ଯେଉଁମାନେ କାଲାବର୍ତ୍ତୀ ତାଙ୍କ ଶୁଣିପାରିବେ ନାହିଁ, ତାଙ୍କ ତ ଛାଡ଼ନ୍ତୁ, କିନ୍ତୁ ଭଗବାନ ଯେଉଁମାନଙ୍କ କର୍ଣ୍ଣ ଦେଇଛନ୍ତି, ତାହାର କର୍ଣ୍ଣର ଶ୍ରେଷ୍ଠ ଉପଯୋଗ ହେଉଛି ଏଇଟା, ଭଗବାନ କଥା ଶୁଣିବା। ଏବଂ ଯେଉଁମାନଙ୍କର ଜାହାତ ରତି ହୋଇଯାଇଛି, ଯେଉଁମାନେ ରତି ଜାହାତ ହୋଇଯାଇଛି, ସେମାନେ ଶୁଣିବେ ନାହିଁ, ସେମାନେ ପାନ କରିବେ। ପାନ କଲେ କ'ଣ ହେବ, ସମୃଦ୍ଧମ ଶ୍ରବଣ ପଟେ ସମୃଦ୍ଧମ, ନାହିଁ ମୁଁ ଶୁଣିଦେଲି ଏତିକି ସମୟ ଶୁଣିଦେଲି ଆଉ, ନା ନା ସମୃଦ୍ଧମ, ଯେତେ ଶୁଣିଲେ ମଧ୍ୟ ତାଙ୍କର କର୍ଣ୍ଣ ପୂର୍ଣ୍ଣ ହେବ ନାହିଁ। ଏଭଳି ସମୁଦ୍ର ଯେଉଁଭଳି ଭାବରେ ଯେତେ ନଦୀ ପଡ଼ିଲେ ମଧ୍ୟ ସେଥିପାଇଁ ଇଏ କହିଲେ ଆମକୁ ଗୋଟେ କ'ଣ 10,000 କାନ ଦିଅନ୍ତୁ। ଏକା ଯେତେବେଳେ ପୃଥୁ ମହାରାଜ ପାଖକୁ ଗଲେ, ଭଗବାନ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ଚାହିଁଲେ କିଛି ବର ଦେବା ପାଇଁ, ପୃଥୁ ମହାରାଜ କହିଲେ ପ୍ରଭୁ ମୋତେ ଆଉ କ'ଣ, ମୋର ଆଉ କିଛି ଅନ୍ୟ ବର ଦରକାର ନାହିଁ ପ୍ରଭୁ, ଏ ଗୋଟିଏ ବର ଦିଅନ୍ତୁ, ଆପଣଙ୍କର କଥା ମୁଁ ଶୁଣିବି। କିଭଳି ଶୁଣିବି ନା, କ'ଣ ଶିଶୁଟି ଅଛନ୍ତି ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ କହୁଛନ୍ତି ନ କାମେନାଥ ତଦପି ଅହଂ କ୍ୱଚି ନ ଯତ୍ର ଦୁଷ୍ମ ଚରଣାମ୍ବୁଦାସବ ମହତ୍ତମାନ୍ତ ହୃଦୟ ମୁଖଚିତୋ ବିଧ୍ୱସ୍ତ କର୍ଣ୍ଣା ୟୁତ ଏ ସେ ନମ୍ବର। 10,000 କାନ ମାଗିଲେ ସେ, ଆଉ କିଛି ମାଗିଲେ ନାହିଁ ଭଗବାନଙ୍କଠାରୁ। କ'ଣ ପାଇଁ ନା, ଏ ନ କାମେନାଥ, ପ୍ରଭୁ ମୁଁ ଆଉ କିଛି ଦରକାର କରୁନାହିଁ, ତଦପି ଅହଂ କ୍ୱଚି ମୁଁ କିଛି ଦରକାର କରୁନାହିଁ ଆପଣଙ୍କଠାରୁ। କ'ଣ ନ ଯତ୍ର ଦୁଷ୍ମ ଚରଣାମ୍ବୁଜା ସବ, ଯେଉଁଠି ଆପଣଙ୍କର ପାଦପଦ୍ମର ସୁଧା ନାହିଁ, ମୁଁ ସେସବୁ କିଛି ଚାହିଁ ଚାହୁଁନାହିଁ ସେସବୁ କିଛି। ତେଣୁ ମହତ୍ତମା ଅନ୍ତର୍ହୃଦୟ ମୁଖୋଚିତ, ମହତ୍ତମ ମହତ୍ ବ୍ୟକ୍ତିଙ୍କର ତାଙ୍କ ହୃଦୟ ହୃଦୟ ଅନ୍ତର୍ହୃଦୟରୁ ଯେଉଁ ଭଗବାନ କଥା ଆସୁଛି, ତାଙ୍କ ମୁଖ ଦେଇକରି ଆସୁଛି, ମୁଖ ପଦ୍ମ ଦେଇକରି, ସେଇ ଶୁଣିବା ପାଇଁ ମୋର ବିଧତ୍ସ ମୋତେ ପ୍ରଦାନ କରନ୍ତୁ। କର୍ଣ୍ଣାୟୁତ ଅୟୁତ କର୍ଣ୍ଣ ପ୍ରଦାନ କରନ୍ତୁ, ଏଇ ବର ପ୍ରଦାନ ପ୍ରାର୍ଥନା କରିଥିଲେ। ସେମାନେ ଆଉ କ'ଣ ଶୁଣିବେ, ସେମାନେ ପାନ କରିବେ, ପିଅନ୍ତି ଯେ, ସେଥି ଭାଗବତ ଆରମ୍ଭରେ ସେ କଥା କହିଲେ ପିବନ୍ତମ କ'ଣ ରସମାଳୟମ, କି ପିବନ୍ତ ପାନ କରନ୍ତୁ, ଆଶୀର୍ବାଦ ଦେଇଛନ୍ତି ବ୍ୟାସଦେବ, ଏଟାକୁ ଆଶୀର୍ବାଦ ଦେଇଛନ୍ତି ସମସ୍ତଙ୍କୁ, ଏଇଟା ପାନ କରିବା ପାଇଁ ଶୁଣିବାଟା ତ ଆରମ୍ଭ ହେଲା, କିନ୍ତୁ ଯେତେବେଳେ ଆଉ ଟିକେ ଉନ୍ନତ ସ୍ତରକୁ ଯିବେ ସେମାନେ ଶୁଣିବେନି, ସେମାନେ ପାନ କରିବେ କଥା। ଅମୃତ ପରୀକ୍ଷିତ ମହାରାଜ ଶୁଣୁନଥିଲେ, ପାନ କରୁଥିଲେ, 10ମ ସ୍କନ୍ଧରେ ସେ କଥା ବର୍ଣ୍ଣନା କରାଯାଇଛି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଚାହୁଁଛନ୍ତି ଭଗବାନଙ୍କର କଥାକୁ 2-4 ଶ୍ଲୋକରେ ବର୍ଣ୍ଣନା କରିଦେଲେ, 2-4 ଶ୍ଲୋକରେ ବର୍ଣ୍ଣନା କରିଦେଇକରି କହିଲେ, କାହିଁକି ନା ସୁଖଦେବ ଗୋସ୍ୱାମୀ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କି ପାନୀୟ ଗ୍ରହଣ କରିନାହାନ୍ତି, କି ବିଶ୍ରାମ ନେଇନାହାନ୍ତି, ନନ୍ଷ୍ଟପ୍ ଶୁଣୁଛନ୍ତି। ତେଣୁ ସୁଖଦେବ ପରୀକ୍ଷିତ ମହାରାଜ ଏ ଶ୍ଲୋକଟି କହିଲେ, ସେ କହିଲେ ନୈଶାତି ଦୁଃସାକ୍ଷମାନ ତତ୍ତ୍ୱ ଦମପି ବାଧତେ ପିବନ୍ତମ ତ୍ୱ ମୁଖାମ୍ବୁଜମ ଚ୍ୟୁତମ ହରି କଥା ଆମୁଦମ। ଯେ ଶୁଣୁନଥିଲେ କଥା, ଭଗବାନ କଥା ଶୁଣୁନଥିଲେ, ସେ ପାନ କରୁଥିଲେ, ତ୍ୱନ୍ ମୁଖାମ୍ବୁଜମ ଆପଣଙ୍କର ମୁଖ ପଦ୍ମରୁ ମୁଁ ଏଇଟା ପାନ କରୁଛି, ମୋର ମୋତେ କୌଣସି ଭୋକ ଶୋଷ ହେଉନାହିଁ, ଶୋଷ ହେଉନାହିଁ। ତେଣୁ ଏ ଯେଉଁ ରହିଛି ଇଏ ଭଗବାନ ପିବନ୍ତି ପୁନଃତି ତେ ବିଷୟ ବିଦେଶ ଦାସମ, ଯେଉଁମାନେ ଏଇଭଳି ଭାବରେ ପାନ କରନ୍ତି ଭଗବାନ କଥାକୁ, ତାଙ୍କ ହୃଦୟରେ ଆଉ କିଛି ବିଷୟ ରହିବ, କାମ କ୍ରୋଧ ଲୋଭ ଅନର୍ଥ ଯେତେ ସବୁ ରହି ସବୁ ଚାଲିଯିବ, ପିବନ୍ତି କ'ଣ ପୁନଃତି ସେମାନେ ପବିତ୍ର ହୋଇଯିବେ। ପୁନଃତି ତ ବିଷୟ ବିଦୂଷିତା ସ୍ୱୟଂ, ବିଷୟ ବାସନାରୁ ସେମାନେ ମୁକ୍ତ ହୋଇଯିବେ, ବିଷୟ ବାସନାରୁ। ଏବଂ ବ୍ରଜନ୍ତି ତତ୍ ଚରଣ ସ୍ୱରୂପାତିକମ, ଖାଲି ମୁକ୍ତ ହୋଇଯିବେ ତା ନୁହଁ, ଏ ଯେଉଁ ମହିଳାରୁ ବା ଅନର୍ଥରୁ ସବୁ ଦୂର ହୋଇଯିବେ ତା ନୁହଁ, ଭଗବାନ ଧାମକୁ ଚାଲିବେ, ବ୍ରଜନ୍ତି ଭଗବାନ ଧାମକୁ ଚାଲିବେ, ବ୍ରଜନ୍ତି ତତ୍ ଶରଣା ଶରଣା ରୁହା ସେଇ ଚରଣ ପଦ୍ମ ପାଖକୁ ଯିବେ, ଅନ୍ତିକମ ଯିବେ ସେମାନେ। ତେଣୁ ଏ ମନୁଷ୍ୟମାନଙ୍କର ଉଦ୍ଦେଶ୍ୟ ହେଉଛି ଏଇଟା, ମନୁଷ୍ୟ ଜନ ପ୍ରାପ୍ତ ହୋଇଛି ମାନେ ଅନ୍ୟ କୌଣସି ଉପାୟ ନାହିଁ, ନାନ୍ୟତ୍ୱ ପଦାମ୍ବୋଜା ପଶ୍ୟାମି ଶରଣ ନୃଣା ବିଭ୍ୟତା ମୃତ୍ୟୁ ସଂସାରା। ଭୌତିକ ଜଗତ କହିଲେ ମୃତ୍ୟୁ ଜଗତ ରହିଛି, ମୃତ୍ୟୁ ସଂସାର, ମୃତ୍ୟୁଗ୍ରସ୍ତ ସଂସାର, ସେଠି ମୃତ୍ୟୁ ସଂସାର ଏଇଟା ସମାସ ଗୋଟେ ମୁଁ କହିଦେଲି, ମଧ୍ୟପଦ ଲୋକ ସମାସ ଏଇଟା ଗୋଟେ ରହିଛି। ଇଏ ମୃତ୍ୟୁ ସଂସାର ଏଇଟା ବିଭ୍ୟତା, ସମସ୍ତେ ଭୟ କରୁଛନ୍ତି, ବିଭ୍ୟତା ବିଶେଷ ଭାବରେ ଭୟ କରୁଛନ୍ତି ସମସ୍ତଙ୍କର, ମୃତ୍ୟୁ ଭୟ। ଏମିତି ଭକ୍ତମାନଙ୍କୁ ମଧ୍ୟ ଭୟ ରହିଛି, ଭକ୍ତମାନଙ୍କୁ ଭୟ ଯାଉନାହିଁ, ଦୂର ହେଉନାହିଁ। ଯେଉଁମାନଙ୍କର ଭୟ ଦୂର ହେଇନାହିଁ ବୁଝିବାକୁ ପଡ଼ିବ, ସେମାନେ ଶୁଦ୍ଧ ହେଇନାହାନ୍ତି ଆହୁରି ବହୁ, ଆହୁରି ତଥାପି ରହିଛି ତାଙ୍କର ରହିଛି ବିଷୟ ରହିଛି। ଭଗବତ ଗୀତାରେ ଭଗବାନ କହିଲେ ନା, ତୁମେ କାହିଁକି ଚିନ୍ତା କରୁଛ, ଯାହା ତ ସେଇ ଧ୍ରୁବ ମୃତ୍ୟୁ ଧ୍ରୁବଙ୍କ ଜନ୍ମ ମୃତ୍ୟୁ ସେ ତସ୍ମାଦ ପରିହାର୍ଯ୍ୟ ନ ତୁମ ସଚିତ ମହାରାଜି, ତେଣୁ ଜନ୍ମ ହେଇଛି ମାନେ ମୃତ୍ୟୁବରଣ କରିବ, ମୃତ୍ୟୁ ଜୀବର ମୃତ୍ୟୁ ଅଛି। ମୂର୍ଖ ଭଳିଆ ତୁମେ କଥା କହୁଛ, ପ୍ରତ୍ୟେକ କହିଲେ ନା, ଅସୁଚ୍ୟାନନ୍ଦ ସଚେତନ ପ୍ରଜ୍ଞା ବାଦାସ ଭାସ ସେ ବିଦ୍ୱାନ ଭଳି କଥା କହୁଛ, ନମ୍ବର ୱାନ୍ ମୂର୍ଖ ତୁମେ। ଆରେ ମୃତ୍ୟୁ ସମ ବିଷୟରେ କାହିଁକି ତୁମେ ଚିନ୍ତା କରୁଛ, ଆମର କ'ଣ ମୃତ୍ୟୁ ଅଛି? ଏ କଥା କେତେଜଣ ଭକ୍ତଙ୍କର ମୃତ୍ୟୁ ଭୟରୁ ଉର୍ଦ୍ଧକୁ ଗଲେଣି କେତେଜଣ। ତେଣୁ ମୃତ୍ୟୁ ବିଭ୍ୟତା ସମସ୍ତେ ଭୟ କରୁଛନ୍ତି, ବିଭ୍ୟତା ମୃତ୍ୟୁ ସଂସାର, ମୃତ୍ୟୁ ସଂସାରକୁ ଆସିକରି ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ, ଭଗବାନ କଥା ଯଦି ଆମେ ନ ଶୁଣିବା ତାହେଲେ ମୃତ୍ୟୁ ସଂସାରକୁ ଆସିବା। ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ୍ତ୍ର ପରନ୍ତପ ଅପ୍ରାପ୍ୟ ମାଉ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ବର୍ତ୍ତମାନି। ଭଗବାନ କଥାରେ ଯଦି ଶ୍ରଦ୍ଧା ଆସିଲା ନାହିଁ ବା ବିଶ୍ୱାସ ଆସିଲା ନାହିଁ, ଅଶ୍ରଦ୍ଧାନ ପୁରୁଷା ଧର୍ମଶାସ୍ତ୍ର ଭଗବାନଙ୍କର ଏଇ ଯେଉଁ ଧର୍ମ କହୁଛନ୍ତି ଏ ବିଷୟରେ ଯଦି ଆମକୁ ଶ୍ରଦ୍ଧା ଆସିଲା ନାହିଁ ବା ବିଶ୍ୱାସ ଆସିଲା ନାହିଁ, ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଆମେ ଏଇ ମୃତ୍ୟୁ ସଂସାରକୁ ଆସିବା, ଅପ୍ରାପ୍ୟ ମାଉ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ସାଗରାତ, ଏଠି ମଧ୍ୟ ସେ କଥା କହୁଛନ୍ତି, ବିଭ୍ୟତା ମୃତ୍ୟୁ ସଂସାରାତ ଈଶ୍ୱର ଈଶ୍ୱର ସେ ଅପବର୍କାତ, ଈଶ୍ୱର ଈଶ୍ୱର ସେ ଈଶ୍ୱର ସେ ତ ଅପବର୍କା, ଭଗବାନ ଈଶ୍ୱର ସେ ଖାଲି ଭଗବାନ ତା ନୁହନ୍ତି, ସେ ହେଉଛନ୍ତି ଈଶ୍ୱର, ସବୁକିଛି ନିୟନ୍ତ୍ରଣ କରି ମୃତ୍ୟୁକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ। ଭଗବାନ କହିଲେ ନା ଭଗବତ ଗୀତା ଭାଗବତ ତୃତୀୟ ସ୍କନ୍ଧରେ ପଚିଶ ଅଧ୍ୟାୟରେ, ମଦ୍ ଭୟାତ୍ ବାଦ ବାତ ୟଂ ସୂର୍ଯ୍ୟ ସ୍ତପତି ମଦ୍ ଭୟାତ୍ ବର୍ଷତେନ୍ଦ୍ରୋ ଧର୍ଯ୍ୟ ଅଗ୍ନି ମୃତ୍ୟୁଶ୍ଚରିତ ମଦ୍ ଭୟାତ୍, ମୃତ୍ୟୁ ମଧ୍ୟ ଭଗବାନ ଭୟରେ କାର୍ଯ୍ୟ କରୁଛି। ସେ ଆଉ ଭଗବାନଙ୍କର ଯେତେବେଳେ ଭଗବାନ ଯାଇ ପହଞ୍ଚିଗଲେ ପାଠ ପଢ଼ିବାକୁ ଗଲେ, ଚଉଷଠି ଦିନରେ ସବୁ ପାଠ ପଢ଼ିଦେଲେ ଯାଇକି ଉଜ୍ଜୟିନୀରେ, ତାଙ୍କର ଗୁରୁ କହିଲେ, ସନ୍ଦୀପିନୀ କହିଲେ, ତାଙ୍କର ପତ୍ନୀଙ୍କ ସହିତ ଆଲୋଚନା କରିକିରି ଗୁରୁ ଦକ୍ଷିଣା ଯେତେବେଳେ କହିଲେ, କୃଷ୍ଣ ବଳରାମ କହିଲେ ଦେବା ପାଇଁ, ସେ କହିଲେ ମୁଁ ଆମ ମୃତ ପୁତ୍ରକୁ ଦେଇଦିଅ, ଫେରେଇ ଦିଅ। ଭଗବାନ ଚାଲିଲେ ମୃତ ପୁତ୍ର ଗାଣିବା ପାଇଁ, ସବୁଆଡ଼େ ଚାଲିଲେ, ଯେଉଁଠି ସେ ମୃତ୍ୟୁବରଣ କରିଥିଲା ସେଇଠି ଯାଇ ପହଞ୍ଚିଗଲେ ପ୍ରଭାସ କ୍ଷେତ୍ରରେ, ସେଠି ଯାଇ ପ୍ରବେଶ କରି ସେ ସମୁଦ୍ର ଭିତରେ ପ୍ରବେଶ କଲେ। ବରୁଣଦେବ ଡରିଗଲେ, ବରୁଣ ଭୟ କରିଗଲେଣି, ପ୍ରଭୁ ମୁଁ କିଛି କରିନାହିଁ, ମୋର ଜଳ ଭିତରେ ରହିଛି ଗୋଟେ ଶଙ୍ଖ ଅସୁର, ତାକୁ ଦେଖନ୍ତୁ ସେ ଥାଇ ନେଇପାରେ। ଯାଇ ପହଞ୍ଚି ତାକୁ ହତ୍ୟା କରିଦେଲେ, ଗୋଟେ ଶଙ୍ଖ ଉଦ୍ଧାର କଲେ, ପାଞ୍ଚ ଜଣ ଶଙ୍ଖ ଉଦ୍ଧାର କଲେ, ଇଏ ଅଭିଶପ୍ତ ହେଇଥିଲା, ସେଠି ଉଦ୍ଧାର ପାଇଲା। ସିଏ ଯାଇକି ପହଞ୍ଚିଗଲେ ଯମରାଜ ପାଖରେ, ପାଞ୍ଚ ଜଣ ଶଙ୍ଖକୁ ବଜେଇଲେ, ମୃତ୍ୟୁ ମଧ୍ୟ ଭୟ କରି ଯମରାଜ ମୋତେ କମ୍ପିବାକୁ ଆରମ୍ଭ କଲେ, ଯମରାଜ ମୋତେ କମ୍ପିବାକୁ ଆରମ୍ଭ କଲେ। ତେଣୁ ଭଗବାନ କହିଲେ, ଆମର ଗୁରୁଙ୍କର ଯେଉଁ ପୁତ୍ର ଯେଉଁ ଅବସ୍ଥାରେ ତୁମେ ନେଇଥିଲ ସେ ଅବସ୍ଥାରେ ଫେରେଇ ଦିଅ, ଆ ଭିତରେ ବହୁତ ବର୍ଷ ବିତିଗଲାଣି। ଆଉ ଏଇ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ସବୁ ବିଭିନ୍ନ ଅନ୍ୟ ଶାସ୍ତ୍ରମାନଙ୍କରେ, ଯେତେବେଳେ ଭଗବାନ ଶଙ୍ଖନାଦ କଲେ ନର୍କରେ ସମସ୍ତେ ଉଦ୍ଧାର ପାଇଗଲେ, ନର୍କରେ ଆଉ କେହି ରହିଲେ ନାହିଁ, ଛବିଶଟି ନର୍କ ରହିଛି ନା ଅଠେଇଶଟି ନର୍କ ରହିଛି, ସମସ୍ତେ ଉଦ୍ଧାର ପାଇଗଲେ ଆଉ କେହି ରହିଲେ ନାହିଁ। ତେଣୁ ଯମରାଜ ଡରି ଡରିକିରି ଆସୁଛନ୍ତି, ଥରି ଥର ହେଉଛନ୍ତି। ତେଣୁ ସେ କହିଲେ, ଏଇ ପ୍ରଶ୍ନ ଜଣେ ଆଚାର୍ଯ୍ୟମାନେ ଜଣେ ଟିକାରେ କହୁଛନ୍ତି, ସବୁ ତ ଉଦ୍ଧାର ପାଇଗଲେ, ଇଏ କେମିତି ଥିଲେ, ତାଙ୍କୁ ସ୍ପେଶାଲ ରଖାହେଇଥିଲା ଭଗବାନଙ୍କ ଅବସ୍ଥାରେ, ତାଙ୍କୁ ଦେଲେ ଯେଉଁ ଅବସ୍ଥାରେ ତାଙ୍କୁ ନେଇଥିଲେ ସେଇ ଅବସ୍ଥାରେ ଦେଲେ। ମୃତ୍ୟୁ ଭଗବାନ ଈଶ୍ୱର ସିଏ ସବୁକିଛି ନିୟନ୍ତ୍ରଣ, ମୃତ୍ୟୁକୁ ମଧ୍ୟ ସେ ନିୟନ୍ତ୍ରଣ କରିବେ। ତେଣୁ ଈଶ୍ୱରାତ୍ ଅପବର୍କାତ୍, ଏ ଅପବର୍ଗ ପ୍ରଦାନ କରିବେ। ଏ ଭୌତିକ ଜଗତ ପ ବର୍ଗ, ପ ଫ ବ ଭ ମ ଏ ପାଞ୍ଚଟିକୁ ନେଇକି ପ ବର୍ଗ, ପରେ ହେଉଛି ପରିଶ୍ରମ, ଫରେ ହେଉଛି ଫେଣ, ବରେ ବ୍ୟର୍ଥତା, ଭରେ ଭୟ, ମାରେ ମୃତ୍ୟୁ, ଇଏ ହେଉଛି ପ ବର୍ଗ। କିନ୍ତୁ ଭଗବାନ କଥା କେବଳ ଶ୍ରବଣ କରିବା ମାତ୍ରେ ଜଣେ ଅପବର୍ଗ ରାସ୍ତାରେ ଚାଲିବ, ଏକଥା ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ କହିଲେ କପିଳ ଦେବ କହିଲେ, ସତାଂ ପ୍ରସଙ୍ଗା ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣ ରସାୟନା କଥା ତଜୋ ଶୁଣା ଦାସୁ ଅପବର୍ଗ ବର୍ତ୍ତମାନୀ श्रद्धा रति भक्ति अनुक्रमिष्यति। भगवान कथा सुनला मने से मैंने अपवर्ग ना से अपवर्ग जीवे अपवर्गात कह जा अपवर्ग जो अपवर्ग रास्ता आम चाहू केमी जानवा ना श्रद्धा आसव रति आसव भक्ति आसव अनुक्रमिष्यति गोटे पर गोटे आसव श्रद्धा रति भक्ति अनुक्रमिष्यति। यही भाव में आम समय हो गला बहुत टीका सब थिला गोटे टीका पाठ करवा हरिशिर कौन बहुत सुंदर भाव कौन कोप्याप्तः सुहृदश्च कोऽपि कतिति कतिचित् मित्राणि वा गोत्रजः केषां केचन सन्ति भुव्यो भयदः क्लेशपहास्तु सदः आप्तात् आप्ततमः प्रिय प्रिय प्रियात् प्रियतमो मित्रत मित्रतमो मित्रत त कृष्ण त्वं तु ममेक एव तदं तत्पादं मदाश्रय। बहुत सुंदर भाव से कौन को अपि आपता किए आम बंधु अच्छी आप छा सुहृदश्च कोपि किए सुहृद अच्छी कतिचिन मित्राणी भा किए मो आम मित्र गोत्र जा आम गोत्र किए किए गोत्र गोत्र जा अच्युत गोत्र हो गए किए जन शांति भूमि किए अच्छी भयदा क्लेश भयरु ये क्लेशरु उप अप मान दूर करने तो कौन पहा तो सदा आप्तात आप्ततम आप बंधु मान श्रेष्ठ बंधु आप्तात आप्ततम प्रियतम प्रिया प्रियतम प्रिय मान भितर आप प्रियतम हाँ मित्रतम मित्रतम मित्र मित्र मान भितर आ मित्रतम आपण कृष्ण तं तु ममेक एव तदन कृष्ण आपण ही एकमात्र मम मोर एक कहले नान एक कौन शिशु कहले शोकटी नान्य तब पदाम्बुज आपण छा आउ कहीं नहांती तेणु एक आपण ही एक ममेक एव तदन तत्पादम एवाश्रय आप पाद आश्रय नौती ये भाव बहुत टीका फिका थी आम आलोचना करवा ना समय होगा कथ विश्राम दवा जय श्रीमद भागवतम की जय श्री प्रभुपाद महाराज की जय श्री गुरुदेव की श्री अम्बेदकर की निताई गौर प्रमा।